ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଲୋକମାନଙ୍କ ଆର୍ଥିକ ସ୍ତରରେ ସଶକ୍ତ ହୋଇପାରିଲେ ବିକାଶ ସମ୍ଭବ କହିଲେ ମୁଖ୍ୟମନ୍ତ୍ରୀ। ସଂସଦର ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ ହେବ ଆରମ୍ଭ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ସର୍ବଦଳୀୟ ବୈଠକ। ଗୋପାଳପୁର ବେଳାଭୂମି ମହୋତ୍ସବକୁ ଆଜି ଉଦ୍ଘାଟନ କରିବେ ରାଜ୍ୟପାଳ ଏବଂ ଗ୍ରାମୀଣ ସ୍କୁଲଗୁଡ଼ିକରେ ଡିଜିଟାଲ୍ ଶିକ୍ଷାକୁ ପ୍ରୋହାହନ ଦେବା ନେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେଲା ସ୍ମାର୍ଟ ଶିକ୍ଷାଦାନ କାର୍ଯ୍ୟକ୍ରମ। ରାଜ୍ୟରେ ଜନସାଧାରଣଙ୍କ ଆର୍ଥିକ ସ୍ତରରେ ଉନ୍ନତି ହେଲେ ବିକାଶ ସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ସମ୍ବଲପୁରର ଲପଙ୍ଗାଠାରେ ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି, 80% ସ୍ଥାନୀୟ ଲୋକଙ୍କୁ ଯୋଗ୍ୟତା ଭିତ୍ତିରେ ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡ଼ିକରେ ନିଯୁକ୍ତି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର 20 ଲକ୍ଷ କୋଟି ଟଙ୍କାର ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ଅଗ୍ରସର ହେଉଛନ୍ତି, କମ୍ପାନୀର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି, ଆଦିତ୍ୟ ଆଲୁମିନିୟମ ସ୍ମେଲ୍ଟର୍ସ କ୍ଷମତା ସମ୍ପ୍ରସାରଣର ଶିଳାନ୍ୟାସ କରିଛନ୍ତି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର, ବିଧାୟକ ସୁଦର୍ଶନ ହରିପାଲ ପ୍ରମୁଖ ଉପସ୍ଥିତ ଥିଲେ। ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ନୂଆଦିଲ୍ଲୀର ସଂସଦୀୟ କକ୍ଷରେ ସର୍ବଦଳୀୟ ବୈଠକ ଜାରି ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ରାଜ୍ୟସଭାରେ ଗୃହର ନେତା ଜେପି ନଡ୍ଡା, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ ଏବଂ ଡକ୍ଟର ଏଲ୍ ମୁର୍ଗାନ୍ ବୈଠକରେ ଉପସ୍ଥିତ ଅଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ, ଡିଏମ୍କେ ନେତା ତିରୁଚି ସିୱା, ତୃଣମୂଳ କଂଗ୍ରେସ ନେତା ସାଗରିକା ଘୋଷ ଏବଂ ସମାଜବାଦୀ ପାର୍ଟି ସାଂସଦ ରାମଗୋପାଳ ଯାଦବ ବୈଠକରେ ଉପସ୍ଥିତ ଅଛନ୍ତି। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଆସନ୍ତାକାଲିଠାରୁ ଫେବୃୟାରୀ ମାସ 13 ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ମାସ 9 ତାରିଖରୁ ଏପ୍ରିଲ ମାସ 2 ତାରିଖ ପର୍ଯ୍ୟନ୍ତ ଚାଲିବ। ବଜେଟ୍ ଅଧିବେଶନ ସମୟରେ 30ଟି ବୈଠକ ହେବ ବୋଲି ସୂଚନା ମିଳିଛି। ଫେବୃୟାରୀ ମାସ ପହିଲାରେ 2026-27 ଆର୍ଥିକ ବର୍ଷ ଲାଗି କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ଲଗାତାର 9ମ ଥର ହେବ। 2019 ଜୁଲାଇ ମାସ 5 ତାରିଖରେ ଶ୍ରୀମତୀ ସୀତାରମଣ ପ୍ରଥମଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମାସ 3 ତାରିଖରେ ପୁରୀ ଗସ୍ତରେ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ଶ୍ରୀମନ୍ଦିର ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀତି ସବ୍କମିଟି ଓ ଛତିଶା ନିଯୋଗର ବୈଠକ ଅନୁଷ୍ଠିତ ହେବ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଶ୍ରୀଜୀଉମାନଙ୍କର ନୀତିକାନ୍ତି ଶୃଙ୍ଖଳିତ କରିବା ନେଇ ମୁଖ୍ୟତଃ ଭାବେ ଆଲୋଚନା ହେବ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏହି ଅବସରରେ ଶ୍ୱେତଗଙ୍ଗାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ପୁରୀ ଜିଲ୍ଲାପାଳଙ୍କ ସମେତ ପୁରୀ ପୌର ପରିଷଦ ଓ ଛତିଶା ନିଯୋଗର ବରିଷ୍ଠ ଅଧିକାରୀ ଓ ସଦସ୍ୟମାନେ ଉପସ୍ଥିତ ରହିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜ୍ୟ ସରକାର ଅଙ୍ଗନବାଡ଼ିରେ ପଢ଼ୁଥିବା ପିଲାଙ୍କର ପୋଷାକର ମୂଲ୍ୟ ବୃଦ୍ଧି କରିଛନ୍ତି। ବାଳକମାନଙ୍କର ପୋଷାକର ମୂଲ୍ୟ 175 ଟଙ୍କାକୁ ବୃଦ୍ଧି କରାଯାଇଛି। ବାଳିକାମାନଙ୍କ କ୍ଷେତ୍ରରେ ଏହି ରାଶିର ପରିମାଣ 250 ଟଙ୍କାକୁ ବୃଦ୍ଧି କରାଯାଇଥିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି। ଉଭୟ ବର୍ଗର ପିଲାମାନଙ୍କ ପାଇଁ ଜୋତା ଖର୍ଚ୍ଚ ବାବଦରେ 150 ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା ଆସନ୍ତା ଏପ୍ରିଲ ମାସରୁ ଆରମ୍ଭ ହେବ। ଜନଗଣନା କାର୍ଯ୍ୟ 2ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ 2027 ଫେବୃୟାରୀ ମାସରୁ ଆରମ୍ଭ ହେବା ନେଇ ସରକାରୀ ସୂତ୍ରରୁ ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟ ଏପ୍ରିଲ ମାସ 16 ତାରିଖରୁ ଆରମ୍ଭ ହୋଇ ମଇ ମାସ 15 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ମଧ୍ୟରେ ଘର ତାଲିକାକରଣ କାର୍ଯ୍ୟ ଏବଂ ଜନସଂଖ୍ୟା ଗଣନା କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟାଗତ ବିବରଣୀ ସହ ଜନସଂଖ୍ୟା ଗଣନା ହେବ। ଗୃହ ତାଲିକାଭୁକ୍ତ କାର୍ଯ୍ୟ ଏପ୍ରିଲ ମାସ ପହିଲାରୁ ସେପ୍ଟେମ୍ବର ମାସ 30 ତାରିଖ ମଧ୍ୟରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କରାଯିବ। ଗୃହ ତାଲିକା ଆରମ୍ଭ ହେବା ପୂର୍ବରୁ 15 ଦିନ ମଧ୍ୟରେ ଆତ୍ମଗଣନା ପାଇଁ ଏକ ବିକଳ୍ପ ରଖାଯିବ। ରାଜ୍ୟରେ ପ୍ରାୟ 1 ଲକ୍ଷ ଜନଗଣନାକାରୀଙ୍କୁ ଏ ନେଇ ନିଯୁକ୍ତ କରାଯାଇଛି। ଜଣେ ଜନଗଣନାକାରୀଙ୍କୁ ପ୍ରାୟ 200 ପରିବାରର ଦାୟିତ୍ୱ ଦିଆଯିବ। ଜଣେ ପର୍ଯ୍ୟବେକ୍ଷକ 6 ଜଣ ଗଣନାକାରୀଙ୍କ କାର୍ଯ୍ୟର ତଦାରଖ କରିବେ। ପ୍ରତ୍ୟେକ ଗଣନାକାରୀଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ 25,000 ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ମିଳିବ। ଆକାଶବାଣୀ କଟକ କେନ୍ଦ୍ରରୁ। ଗୋପାଳପୁର ବେଳାଭୂମି ମହୋତ୍ସବ ଆଜିଠାରୁ ଆରମ୍ଭ ହେଉଛି। ଜିଲ୍ଲାର ଇଷ୍ଟଦେବୀ ମା' ତାରା ତାରିଣୀଙ୍କ ପୀଠରୁ ଆଜି ଏକ ମଶାଲ ଶୋଭାଯାତ୍ରା ବାହାରି ମହୋତ୍ସବ ପଡ଼ିଆରେ ପହଞ୍ଚିଛି। ମଶାଲକୁ ରାସ୍ତାର ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ଭର୍ଦ୍ଧନା ଦିଆଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଆଜି ବେଳାଭୂମି ମହୋତ୍ସବକୁ ଉଦ୍ଘାଟନ କରିବେ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବ ସମୟରେ ବେଳାଭୂମି ସଫେଇ ଅଭିଯାନ, ଦୌଡ଼ ପ୍ରତିଯୋଗିତା ଏବଂ ସମୁଦ୍ର ଆଳତୀ ଅନୁଷ୍ଠିତ ହେବ। ଉଦ୍ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟର ଗ୍ରାମୀଣ ସ୍କୁଲରେ ଡିଜିଟାଲ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ପ୍ରଥମଥର ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ କମ୍ପ୍ୟୁଟର ମାଧ୍ୟମରେ ସ୍କାର୍ଟ ଶିକ୍ଷାଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଆଜିଠାରୁ ଏହି ଆଧୁନିକ ପଠନ ପ୍ରଣାଳୀ ରାଜ୍ୟରେ ଆରମ୍ଭ ହୋଇଛି। ସାଂସଦ ବୈଜୟନ୍ତ ପଣ୍ଡା ଜିଲ୍ଲାର 5ଟି ସ୍କୁଲକୁ ପ୍ରଥମ ପର୍ଯ୍ୟାୟରେ ସ୍କାର୍ଟ ଟିଭି ପ୍ରଦାନ କରିଛନ୍ତି। ଏହି ଶିକ୍ଷାଦାନ ପଦ୍ଧତିରେ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ଅନୁମୋଦିତ ପାଠ୍ୟ ଖସଡ଼ାକୁ ଦୃଶ୍ୟ ଶ୍ରାବ୍ୟ ଭାବେ ରୂପାନ୍ତରଣ କରାଯାଇଛି। ସ୍କାର୍ଟ ଟିଭି ମାଧ୍ୟମରେ ପିଲାମାନେ ପାଠ ପଢ଼ିବେ, ବୁଝିବେ ଏବଂ ଦେଖିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଶିକ୍ଷକ କମ୍ ଥିବା ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ସାଂସଦ ଶ୍ରୀ ପଣ୍ଡା କହିଛନ୍ତି। ଦେଶର 650 ସ୍କୁଲରେ ବର୍ତ୍ତମାନ ସୁଦ୍ଧା ସ୍କାର୍ଟ ଟିଭି ସଂଯୋଗ କରାଯାଇଛି। ଭବିଷ୍ୟତରେ ଅନ୍ୟ ସ୍କୁଲଗୁଡ଼ିକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ଆମକୁ ଏହି ବିଦ୍ୟାଳୟରେ ପୁରାପୁରି ଭାବରେ ମାଗଣା ଯୋଉ ଟିଭିଟା ଲାଗିଛି ତାର ସଫ୍ଟୱେୟାର ଯୋଉଟା ଆମର ଓଡ଼ିଶା ବୋର୍ଡ ର ସିଲାବସଟାକୁ ଓଡ଼ିଆରେ ତିଆରି କରାଯାଇଛି ଦିଆଯାଇଛି ଇଂଲିଶରେ ମଧ୍ୟ ଅଛି ଇଂଲିଶ ଲେସନ ପାଇଁ ପ୍ରଥମରେ ଟ୍ରାଏଲ ବେସିସ 5ଟି ସ୍କୁଲରେ ମଧ୍ୟ ଲାଗିଛି ପୁରା ସିଲାବସଟା ପେନ୍ ଡ୍ରାଇଭରେ ଲୋଡ୍ ହେଇକି ଅଛି ଇଣ୍ଟରନେଟ୍ ଯଦି ନ ବି ଚାଲୁଥିବ ଲେସନ ହେଇପାରିବ।
ମାଘ ଶୁକ୍ଳ ଦଶମୀ ତିଥିରେ ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଠାକୁରଙ୍କର ଏହି ନୀତି ଲାଗି ହେବ। ବନକଲାଗି ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଶ୍ରୀଜୀଉମାନଙ୍କର ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ମାସିକ ମେଡିକାଲ ବୋର୍ଡର ବୈଠକ ହୋଇଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ ପୂର୍ବ ନିର୍ଦ୍ଧାରିତ ପ୍ରତ୍ୟେକ ମାସର ଦ୍ୱିତୀୟ ଓ ଚତୁର୍ଥ ମଙ୍ଗଳବାର ପରିବର୍ତ୍ତେ ଶୁକ୍ରବାର ଦିନ ବୈଠକ କରିବା ନେଇ ନିଷ୍ପତ୍ତି ହୋଇଛି। ବୈଠକରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ସହ ଚିକିତ୍ସା ବ୍ୟବସ୍ଥା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ମାସରେ ଏହି ବୈଠକର ଆୟୋଜନ କରାଯାଇଥାଏ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ତାଲୁକ ଆଇନସେବା ପ୍ରାଧିକରଣ ପକ୍ଷରୁ ବାଲ୍ୟ ବିବାହମୁକ୍ତ ଭାରତ ସଚେତନ ସାଇକେଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ଅଧ୍ୟକ୍ଷ ତଥା ସବ୍ଜଜ୍ ଇଶାପତି, ଅତିରିକ୍ତ ଜିଲ୍ଲା ଦୌରଜଜ୍ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଯୋଗଦେଇ ସାଇକେଲ ଯାତ୍ରାର ଶୁଭାରମ୍ଭ କରିଥିଲେ। ଆଇନସେବା ପ୍ରାଧିକରଣ ଅଧିକାର ମିତ୍ର ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ବାଲ୍ୟ ବିବାହମୁକ୍ତ ପାଇଁ ପ୍ରତ୍ୟେକ ସ୍ତରରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପାଳିଆ ଗ୍ରାମର ଶ୍ରୀ ବିରଞ୍ଚି ନାରାୟଣ ପୀଠରେ ଚୂଳ ଚଢ଼ା ପର୍ବ ପାଳିତ ହୋଇଯାଇଛି। ବଡ଼ସିଂହର ବେଶ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭଦ୍ରକ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ଜିଲ୍ଲାର 10ଟି ବିଦ୍ୟାଳୟର 100 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ 33 ଅଭିଯୋଗର ଶୁଣାଣି ହୋଇଥିଲା। 6 ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଏବଂ 2 ଜଣ ଦୃଷ୍ଟିବାଧିତଙ୍କୁ ସେମାନଙ୍କର ଉପଯୋଗୀ ଉପକରଣ ଶିବିରରେ ପ୍ରଦାନ କରାଯାଇଥିଲା। ଭୁବନେଶ୍ୱର ୟୁନିଟି ଏକ୍ ସ୍ଥିତ ଆଦିବାସୀ ପଡ଼ିଆରେ ଗତକାଲିଠାରୁ ଆଦିବାସୀ ମେଳା 2026 ଆରମ୍ଭ ହୋଇଛି। ଆସନ୍ତା ମାସ 5 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ 109 ମଣ୍ଡପ ସ୍ଥାନ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଆଦିବାସୀ ମେଳାକୁ ଉଦ୍ଘାଟନ କରି ରାଜ୍ୟ ଜନସଂଖ୍ୟାର 1/4 ହେଉଛନ୍ତି ଜନଜାତି ବୋଲି ସେ କହିଛନ୍ତି। ସେମାନଙ୍କର ସାମଗ୍ରିକ ବିକାଶ ପାଇଁ ସରକାର ପ୍ରାଥମିକତାର ସହିତ କାର୍ଯ୍ୟ କରୁଛନ୍ତି। ଆଞ୍ଚଳିକ ବୈଷମ୍ୟ ଦୂର କରିବା ଲକ୍ଷ୍ୟ ନେଇ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଏବଂ ଉତ୍ତର ଓଡ଼ିଶା ବିକାଶ ପରିଷଦ ସରକାର ଗଠନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ବିଭାଗୀୟ ଗବେଷଣାତ୍ମକ ପତ୍ରିକା ଆଦିବାସୀ ଉନ୍ମୋଚନ କରିଥିଲେ। ରାଜ୍ୟର ଲୋକମାନେ ଆର୍ଥିକ ସ୍ତରରେ ସଶକ୍ତ ହୋଇପାରିଲେ ବିକାଶ ସମ୍ଭବ କହିଲେ ମୁଖ୍ୟମନ୍ତ୍ରୀ। ସଂସଦର ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ ହେବ ଆରମ୍ଭ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ସର୍ବଦଳୀୟ ବୈଠକ। ଗୋପାଳପୁର ବେଳାଭୂମି ମହୋତ୍ସବକୁ ଆଜି ଉଦ୍ଘାଟନ କରିବେ ରାଜ୍ୟପାଳ ଏବଂ ଗ୍ରାମୀଣ ସ୍କୁଲଗୁଡ଼ିକରେ ଡିଜିଟାଲ ଶିକ୍ଷାକୁ ପ୍ରୋହାହନ ଦେବା ନେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେଲା ସ୍କାର୍ଟ ଶିକ୍ଷାଦାନ କାର୍ଯ୍ୟକ୍ରମ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।